ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହଲା ମୁଖ୍ୟ ଖବର। ଭିନ୍ ଭିନ୍ କ୍ଷେତ୍ର ଥି ଉଲ୍ଲେଖନୀୟ ଅବଦାନ ଲାଗି 68 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। କୃଷିର ଉନ୍ନତି ଦିଗେ କେନ୍ଦ୍ର ସରକାରଙ୍କ ପଦକ୍ଷେପମାନଙ୍କୁ ତୃଣମୂଳ ସ୍ତର ତକ୍ ପହଞ୍ଚାବାର ଲାଗି ଆଇବା ଗୁରୁବାରଠାନୁ ମୂଲ ହେବା ବିକଶିତ କୃଷି ସଂକଳ୍ପ ଅଭିଯାନ। ନନ୍ଦପଡ଼ାର ପତରପେଢ଼ି ସହିତ ଆଇଷ୍ଠାନୁ ମୂଲ ହେଉଛେ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ଆଉ ଇଥର ସ୍ୱାଭାବିକ ନୁ ଅତ୍କା ହେବା ମୌସୁମୀ ବର୍ଷା ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ। ବଙ୍ଗୋପସାଗରନ ଲଘୁଚାପ ସକ୍ରିୟ ହେବାନୁ ଆଇବା 31 ତାରିଖ ତକ ରାଜ୍ୟ ହେବା ଜବର ବର୍ଷା। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ପଦ୍ମ ପୁରସ୍କାର ପ୍ରଦାନ କରିଛନ୍। ରାଷ୍ଟ୍ରପତି ଭବନଠାରେ ହୋଇଥିବା ସମ୍ମାନ ସମାରୋହଟି ଦେଶର ଭିନ୍ ଭିନ୍ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ହାସଲ କରିଥିବା 68 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି। ଇତାର ଆଗନୁ ପହିଲା କ୍ଷେପେ 71 ଜଣଙ୍କୁ ଏହି ପୁରସ୍କାର ଦିଆଯାଇଥିଲା। ସମାରୋହଟି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଯୋଗ ଦେଇଥିଲେ। ଅପରେସନ୍ ସିନ୍ଦୁର ଆଉ ପାକିସ୍ତାନ ସମର୍ଥିତ ଆତଙ୍କବାଦ ବାବଦେ ଜନାବାର ଲାଗି ସର୍ବଦଳୀୟ ପ୍ରତିନିଧିମଣ୍ଡଳୀମାନେ ଭିନ୍ ଭିନ୍ ଦେଶର ପ୍ରତିନିଧିମାନଙ୍କୁ ଭେଟିଛନ୍। ସାଂସଦ ଡକ୍ଟର ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱଥି ଗୋଟିଏ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଆଜି ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ଯାଇକରି ଉପପ୍ରଧାନମନ୍ତ୍ରୀଙ୍କ ସହିତ ନେତା ମନ୍ତ୍ରୀମାନଙ୍କୁ ଭେଟିକରି ସୀମାପାର ଆତଙ୍କବାଦ ବାବଦେ ଜନାଇଛନ୍। ସେନ୍ସା ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱଥି ଫ୍ରାନ୍ସ ଗସ୍ତରେ ଥିବା ପ୍ରତିନିଧିମଣ୍ଡଳୀ ସେନର ନେତା ମନ୍ତ୍ରୀମାନଙ୍କ ସହିତ ଫ୍ରାନ୍ସ ଥିଙ୍କ୍ ଟ୍ୟାଙ୍କମାନଙ୍କ ସାଙ୍ଗେ ପାକିସ୍ତାନର ଆତଙ୍କବାଦ ନୀତି ବାବଦେ ଆଲୋଚନା କରିଛନ୍। ସେଆଡ଼େ ମଧ୍ୟପ୍ରାଚ୍ୟ ଦେଶ କ୍ୱେଟ୍ଠାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱଥି ଯାଇଥିବା ପ୍ରତିନିଧିମଣ୍ଡଳୀ ସେନର ନେତାମାନଙ୍କ ସାଙ୍ଗେ ଆତଙ୍କବାଦ ବିରୋଧୀ ଲଢ଼େଇଥି ପାରସ୍କରିକ ସହଯୋଗ ବିଷୟଟି ଆଲୋଚନା କରିଛନ୍। ଡିଏମ୍କେ ସାଂସଦ କାନିମୋଇ କରୁଣାନିଧିଙ୍କ ନେତୃତ୍ୱଥି ଯାଇଥିବା ପ୍ରତିନିଧି ଦଳ ଆଜି ସ୍ଲୋଭେନିଆଠାରେ ରାଷ୍ଟ୍ରପତିଙ୍କୁ ଭେଟିକରି ଆତଙ୍କବାଦ ବିରୋଧୀ ଭାରତର ଲଢ଼େଇ ବାବଦେ ଆଲୋଚନା କରିଛନ୍। କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ଆଇବା ଗୁରୁବାରଠାରୁ ଐତିହ୍ୟ ସହର ପୁରୀନୁ ମୂଲ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ଜରିଏ ଅଭିଯାନର ଶୁଭାରମ୍ଭ କରିବେ। ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ପାଖର ବୀରଗୋବିନ୍ଦପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଏହି ଅବସରରେ କୃଷି ରଥର ବିଲ୍ ଶୁଭାରମ୍ଭ କରାଯିବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦୁହି ଉପମୁଖ୍ୟମନ୍ତ୍ରୀ ଆଉ ଭିନ୍ ଭିନ୍ ମନ୍ତ୍ରୀମାନେ ଯୋଗଦେବେ। କୃଷି କ୍ଷେତ୍ର ବିକାଶ ଦିଗେ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପମାନଙ୍କୁ ତୃଣମୂଳ ସ୍ତର ତକ୍ ପହଞ୍ଚାବାର ଆଉ କୃଷିକ୍ଷେତ୍ରଟି ନୂଆ ସୃଜନ ତିଆରି କରିବାର ଲକ୍ଷ୍ୟଟି ବିକଶିତ କୃଷି ସଂକଳ୍ପ ଅଭିଯାନ ମୂଲ କରାଯାଉଛି। ଆଇବା 12 ତକ୍ ଦେଶର ଭିନ୍ ଭିନ୍ ଜାଗାନ କୃଷି ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମମାନ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଇବାକାଲି ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ବସିବା। ଏଥି ବହୁଟେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇକରି ମଞ୍ଜୁର କରାଯିବା ବୋଲି ଜଣାପଡ଼ିଛି। କ୍ୟାବିନେଟ୍ ବୈଠକର ଢାଞ୍ଚା ବଦଳିବାର ଉତ୍ରୁ ଇଟା ପହିଲା ବୈଠକ ହେବା। ରାଜ୍ୟ ବର୍ଷା ସରିଲା ଉତ୍ରୁ 2 ଖେପ୍ ଅନ୍ତ୍ୟୋଦୟ ଘର ଯୋଜନା ବଣ୍ଟାଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ସେ କହିଛନ୍ତି ଯୋଜନାଟି ପହିଲା କ୍ଷେପେ ପାଖାପାଖି 60,000 ଘର ଦିଆଯାଇଛି। ଏହାଦେ ହିତାଧିକାରୀମାନଙ୍କର ତାଲିକା ବନା ଚାଲିଛି। ଆଇବା 2 ଭିତରେ ସବୁ ପ୍ରକ୍ରିୟା ସରବା ଆଉ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ନୂଆ ଏନ୍ଏସି ଗଠନ ଲାଗି ଆସିଥିବା ପ୍ରସ୍ତାବମାନଙ୍କର ତର୍ଜମା କରାଯାଇକରି ଗୃହ ଆଉ ନଗର ଉନ୍ନୟନ ବିଭାଗକେ ପଠାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ସେ କହିଛନ୍ତି ରାଜ୍ୟ ନୂଆ ଏନ୍ଏସି ଆଉ ମ୍ୟୁନିସିପାଲିଟି ଗଠନ ଲାଗି ପଞ୍ଚାୟତିରାଜ ବିଭାଗ ଆଉ ନଗର ଉନ୍ନୟନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଏ ବାବଦେ ଦୁଇ ବିଭାଗ ଭିତରେ 2 ବୈଠକ ହୋଇସାରିଛେ। ତାଙ୍କର ବିଭାଗକେ ଏ ବାବଦ ଯେତିକି ବିଲ୍ ପ୍ରସ୍ତାବ ଆସିଥିଲା ସବୁ ତର୍ଜମା କରାଯାଇକରି ନଗର ଉନ୍ନୟନ ବିଭାଗକେ ପଠାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ରାଜ୍ୟ ଲାଗି ରହିଥିବା ସୀମା ବିବାଦକେ ନେଇକରି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ପହିଲା ବୈଠକ ଆଜି ହୋଇଯାଇଛି। ବୈଠକଟି ଆନ୍ଧ୍ରପ୍ରଦେଶ ସୀମା ଇଲାକା ନଥିବା କୋଟିଆ ପୋଲାଭରମ୍ ସହିତ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଓଡ଼ିଶା ସୀମାନ ପଡ଼ୋଶୀ ରାଜ୍ୟମାନଙ୍କର ଜବରଦଖଲକେ ରୋକବା ଲାଗି ବୈଠକଟି ଜୋର୍ ଦିଆଯାଇଛି। ଗୃହ କମିଟି ଆଇବା ଦିନେ କୋଟିଆ, ଗଞ୍ଜାମ, ଗଜପତି, ବାଲେଶ୍ୱର ବାଗିର ବିବାଦ ଲାଗିଥିବା ଭିନ୍ ଭିନ୍ ସୀମା ଇଲାକାମାନଙ୍କେ ଯାଇକରି ସ୍ଥିତି ଯାଞ୍ଚ କରିବା ବୋଲି ବିଧାୟକ ମନୋରଞ୍ଜନ ସାମନ୍ତରାୟ କହିଛନ୍ତି। ସବୁ ବିଭାଗର ଅଫିସରମାନଙ୍କୁ ନେଇକରି ବର୍ଡର କମିଟିର ବୈଠକ ହେବା ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଜ ନନ୍ଦପଡ଼ାର ବମ୍ବରାଡ ବାଲୁଙ୍କେଶ୍ୱର ବାବାଙ୍କର ପତରପେଣି ନୀତି ହେଉଛି। ଆମର ସମ୍ବାଦଦାତାଙ୍କର ସୂଚନା ଅନୁସାରେ ଶଙ୍ଖ ଘଣ୍ଟ ଦୁଲଦୁଲି ଆଉ ଲୋକନାଚ ଦଲ ସାଙ୍ଗେ ନେଇକରି ବରପିତା ସପ୍ତଋଷି ଆର୍ ପଡ଼ାର ମୁରବୀମାନେ କନିଆ ଖୋଜବାରକେ ଶୋଭାଯାତ୍ରାଥି ବାହାରିବେ। ସେମାନେ କନ୍ୟାପିତାଙ୍କର ଘରେ ପହଞ୍ଚିଲା ଉତ୍ରୁ ସପ୍ତଋଷି ଆର୍ ବରପିତା ଦେବଦେବ ମହାଦେବଙ୍କର ଗୁଣଗାନ କରବେ। ହେଲେ ଝି ଘରେ ରାଜି ହେଲା ଉତ୍ରୁ ସର୍ଗୀ ପତରପେଣା ଫୁଲ ଆର୍ ବେଲପତର ଦେଇକରି ପତରପେଣି ନୀତି ହେବା। ଇ ବାବଦେ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ଉପଦେଷ୍ଟା ପ୍ରଫୁଲ୍ଲ ହୋତା କହିଛନ୍,
ଆଜି ଆମ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ପତରପେଣ୍ଡି ଆମେ ତାକୁ କହୁ। ପତରପେଣ୍ଡି ମାନେ ନିର୍ବନ୍ଧ ଯାତ୍ରା କିମ୍ବା କନ୍ୟା ଅନ୍ୱେଷଣ କରାଯିବା ଲାଗି ବି ଆମେ ବାହାରୁ ଯାତ୍ରାରେ ବୋଲିକି ସେ ବି କୁହାଯାଇପାରେ। ଆଜି ଆମର ମନ୍ଦିର ତରଫରୁ ଯିଏ ଆମର କନ୍ୟା ପିତା ହେଇଛନ୍, ତାଙ୍କର ଘରକୁ ଆଜି ଆମେ ଯିମୁ ବାଜା ଗାଜା ନାଚ ସହିତ ତାନ୍ତ୍ରିଙ୍କ କନ୍ୟା ପିତା ସାଙ୍ଗରେ ଆମର ନେଗୋସିଏସନ୍ ହବ ଏବଂ ଆମେ ଗୋଟେ ସ୍ୱର୍ଗୀ ପତ୍ରରେ ଆମେ ଗୋଟେ ନିର୍ବନ୍ଧ କରୁ। ଯେହେତୁ ଦେବଦେବ ମହାଦେବ ଶ୍ମଶାନବାସୀ, ତାଙ୍କର ଘର ଦ୍ୱାର କିଛି ନାହିଁ, ହିମାଳୟ ପର୍ବତ ତାଙ୍କର ଘର, ତେଣୁ ସେ କେବଳ ଗୋଟେ ସ୍ୱର୍ଗୀ ପତ୍ର ଦେଇକରି ଆମେ ନିମନ୍ତ୍ରଣ କରିଥାଉ ଆଉ ସେଥିରେ ସେ ଜାଗାରେ ଆମର ନିର୍ବନ୍ଧ ହୁଏ।
ସେନ୍ତା ଆବାକାଲ ବାଲୁଙ୍କେଶ୍ୱର ବାବାଙ୍କର ବିହାତି ଯୋଗ ଦେବା ଲାଗି ନୃସିଂହ ମହାପ୍ରଭୁ ସହରର ଦେବଦେବୀଙ୍କୁ ନିୟୁତା ଦେବେ। ମହାଦେବ ଆର୍ ମାତା ପାର୍ବତୀଙ୍କର ଏ ମାନବୀୟ ଲୀଳା ଦେଖବାର୍କେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିଛେ। ଏବେ 29 ତାରିଖ ଝାଡ଼ୁଆପଡ଼ା ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫୁ ପତରପେଣି ନୀତି ହେବା। ସେଆଡ଼େ ବରଗଡ଼ ଜିଲ୍ଲା ବରପାଲି ଶୀତଳଷଷ୍ଠୀ ଯାତ୍ରା ଲାଗି ବିଲ୍ ଆଜ ପତରପେଣି ନୀତି କରାଯାଇଛି। ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଦଣ୍ଡପାଟ ଏହାଦେ ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ଅଛନ୍। ନୂଆ କୁଳପତି ନିଯୁକ୍ତି ହେବାର ତକ୍ ପ୍ରଫେସର ଦଣ୍ଡପାଟ ଦାୟିତ୍ୱଥି ରହିବେ ବୋଲି ରାଜଭବନରୁ ଆଜି ବାହାରିଥିବା ବିଜ୍ଞପ୍ତିଥି କୁହାଯାଇଛି। ଦେଶେ କୋଭିଡ୍ ସ୍ଥିତିକୁ ନେଇକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କର ଅଧ୍ୟକ୍ଷତାଥି ଆଇବାକାଲ ଗୋଟେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସ୍ବା। ବୈଠକଟି ଦେଶର ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନେ ଆଭାସୀ ଜରିଏ ଯୋଗ ଦେବେ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍। ସେ କହିଛନ୍, ଦେଶେ ଦେଖାଦେଇଥିବା କରୋନା ସ୍ଥିତିକୁ ନେଇକରି ସ୍ୱାସ୍ଥ୍ୟ ବିଭାଗ ପୂରା ତୟାର ଅଛେ। କରୋନାର ଇ ଭେରିଏଣ୍ଟ ବେଶୀ ଘାତକ ନୁହେଁ, ସେ ହେଥିଲାଗି ଲୋକେ ନାଇ ଡରୁନ୍ ବୋଲି ଡାକ୍ତର ମିଶ୍ର କହିଛନ୍। ଓଡ଼ିଶା ବିଧାନସଭାର ଗବେଷଣା ଶାଖା ତରଫୁ ବିଧାନସଭାର ଇତିହାସ ବହି ଅ ବ୍ରିଫ୍ ହିଷ୍ଟ୍ରି ଅଫ୍ ଓଡ଼ିଶା ଲେଜିସ୍ଲେଟିଭ୍ ଆସେମ୍ବ୍ଲି ବହି ଉନ୍ମୋଚିତ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ବହିକେ ଉନ୍ମୋଚନ କରିକିରି ଇଟା ଲୋକପ୍ରତିନିଧିମାନଙ୍କନୁ ନେଇକରି ଗବେଷକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଆଉ ସାଧାରଣ ଲୋକଙ୍କର ବହୁତ କାମଥି ଆସ୍ବା ବୋଲି କହିଛନ୍। ବୌଦ୍ଧ ସଦର ବ୍ଲକ ବଘିଆପଡ଼ା ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଟି 27 ଅଭିଯୋଗ ଆସିଥିଲା। 12 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବାକି ସବୁ ଅଭିଯୋଗମାନଙ୍କର ଜଲ୍ଦି ସମାଧାନ କରବାରକେ ଉପଜିଲ୍ଲାପାଳ ଆଉ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲିଠାରେ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରଟି 61 ଅଭିଯୋଗ ଆସିଥିଲା। ସେଥିଭିତରୁ 3 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବେଳେ 4 ଅଭିଯୋଗକେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକେ ଆର୍ଥିକ ସାହାଯ୍ୟ ଲାଗି ପଠାଯାଇଥିଲା। ବାକି ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ଅତିରିକ୍ତ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ କଣ୍ଟା ବାହାଲ ପଞ୍ଚାୟତ ସମିତି କକ୍ଷଠାରେ ହୋଇଥିବା ଜନଶୁଣାଣି ଶିବିରଟି 42 ଅଭିଯୋଗ ଆସିଥିଲା। ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ କରବାରକେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇଥର ମୌସୁମୀ ବର୍ଷା ସ୍ୱାଭାବିକ ନୁ ଅତ୍କା ହେବା ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ପୂର୍ବାନୁମାନ କରିଛି। ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ସୂଚନା ଅନୁସାରେ ଇ ବଛର ମୌସୁମୀ ବର୍ଷା ଜୁନ୍ ମାସରୁ ସେପ୍ଟେମ୍ବର ମାସ ତକ୍ ହେବା। ଜୁନ୍ ମାସେ ସବୁନୁ ଜହ 106% ବର୍ଷା ହେବା। ଇଥର 8 ଆଗନୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳକେ ପହଞ୍ଚିଛି। ମୌସୁମୀ ଆଗ୍କେ ବଢ଼ବାର୍ ଲାଗି ଦେଶେ ପାଗ ଅନୁକୂଳ ଅଛି, ହେଥିଲାଗି ବର୍ଷା ଭଲ ହେବା ବୋଲି ଶ୍ରୀ ମହାପାତ୍ର କହିଛନ୍। ସେଆଡ଼େ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ପାଖର ଉତ୍ତର ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜ ଲଘୁଚାପଥି ବଦଲିଛି। ଇଟା ବର୍କସ ହୋଇକରି ଉତ୍ତର ଦିକ୍କେ ଗତି କରବା ଆଉ ଆଇବାଚୁ 48 ଭିତରେ ଲଘୁଚାପ ଆହୁରି ବର୍କସ ହେବା। ଇତାର ପ୍ରଭାବଥି ଆଜଠାନୁ ରାଜ୍ୟର ସମୁଦ୍ର ଖଣି ଇଲାକାମାନଙ୍କେ ବର୍ଷା ମୁଲିଛି। 31 ତକ ରାଜ୍ୟ ଅପ୍ରବଳ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି। ଆଇବା 24 ଭିତରେ ଘଡ଼ଘଡ଼ି ସହିତ ଜବର ବର୍ଷାକୁ ନେଇକରି 19 ଜିଲ୍ଲାକେ ପାଣିପାଗ କେନ୍ଦ୍ର ସତର୍କ କରିଛି। ଶେଷ ମୁଖ୍ୟ ଖବର ଫେରଘାଏ ଭିନ୍ ଭିନ୍ କ୍ଷେତ୍ରଥି ଉଲ୍ଲେଖନୀୟ ଅବଦାନ ଲାଗି 68 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। କୃଷିର ଉନ୍ନତି ଦିଗେ କେନ୍ଦ୍ର ସରକାରଙ୍କ ପଦକ୍ଷେପମାନଙ୍କୁ ତୃଣମୂଳ ସ୍ତର ତକ ପହଞ୍ଚାବାର ଲାଗି ଆଇବା ଗୁରୁବାରଠାନୁ ମୂଲ ହେବା ବିକଶିତ କୃଷି ସଂକଳ୍ପ ଅଭିଯାନ। ନନ୍ଦପଡ଼ା ଶୀତ ପତରପେଣ୍ଡି ସହିତ ଆଜିଠାନୁ ମୂଲ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଆଉ ଇଥର ସ୍ୱାଭାବିକ ନୁ ଅତକା ହେବା ମୌସୁମୀ ବର୍ଷା, ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।